ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। पहला मुखिया खबर तमाखु बर्जन दिवस अवसर निशामुक्त अभियान थी सामिल होकर सुस्थ जीवनशैली अपनाबार के आह्वान देले मुख्यमंत्री। ढेंकानाल आईआईएमसी कार्यकारितार समीक्षा कले सूचना और प्रसारण मंत्रणालय सचिव संजय जाजू। प्रसिद्ध शीतलष्ठी जात्रा लागि गजगजौछे संबलपुर सहर। आज राति हेबा शिव पार्वतींकर बिहा और एशियो एथलेटिक्स चैंपियनशिप 200 मीटर दौड़ वर्ग थी कांस्य पदक जितले ओडिशार अनिमेष कुजुर। एथर पूरा खबर मिलित चेरेस्टा आर सचेतनता जरिए तमाखु मुक्त सुस्थ समाज गठन करा मुख्यमंत्री मोहन चरण माझी कहिछन। भुवनेश्वर लोकसेवा भवन ठाने निशा दरब आउ अपमिश्रित विषाक्त मादक द्रव्य निरोधी सचेतनता अभियान आम संकल्प निशा नुहे जीवन के शुभारंभ करिकिरि मुख्यमंत्री श्री माझी कहिछन। पुर्थीन फी बछर तमाखु व्यवहार करिकिरि लाख लाख लोकंकर जीवन जाउछे। अरह चेरेस्टा जरिए तमाखु बर्जन दिवस के सफल करबार लागि भिन भिन प्रतिष्ठान संगठन स्वेच्छासेवी अनुष्ठान मुख्यमंत्री ई अवसर आह्वान दीछन। मासे तक हेबार के थिबा ई कार्यक्रम लागि मुख्यमंत्री लोगो आउ टेलीविजन विज्ञापन रो शुभारंभ करिछन। कार्यक्रम थी अबकारी मंत्री पृथ्वीराज हरिचंदन जोग देकरि कहिछन।
ସମସ୍ତଙ୍କର ନୈତିକ ଦାୟିତ୍ୱ ଏକ ବାର୍ତ୍ତା ସମାଜକୁ ଦେବା ଏବଂ ଏ ବାର୍ତ୍ତା ଆଧାରରେ ସମାଜକୁ ପୁଣି ଥରେ ତିଆରି କରିବାର ଯେଉଁ ପ୍ରକ୍ରିୟା ଅବୈଧ ମଦ କାରବାରକୁ ରୋକିବା ପାଇଁ ବିଭାଗ ତରଫରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆହେଇଛି ଏବଂ ସେଥିରେ ବି ଆମେ ଅନେକ ସଫଳତା ପାଇଛୁ। ଯେଉଁ ସଫଳତା ଆମକୁ ଉତ୍ସାହିତ ହୋଇ ଡ୍ରଗ୍ସର ପ୍ରସାରକୁ ରୋକିବା ପାଇଁ ତା ପାଇଁ ବି ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ ସହିତ ଯେଉଁ ବାକି ଯେଉଁ ଏନ୍ଫୋର୍ସମେଣ୍ଟ କାମକୁ ଆଗକୁ ନେବାକୁ ଚାହୁଁଛୁ ବିଭିନ୍ନ ଜାଗାରେ ହେଉଥିବା ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କରିବା ପାଇଁ ଯାହା ଟେକ୍ନୋଲୋଜିର
ଅପରେସନ ସିନ୍ଦୁର ବେଲକେ ପାକିସ୍ତାନର ଆତଙ୍କବାଦୀମାନଙ୍କର ଜୀବନ ଯିବାର ଘଟଣାକେ କଲମ୍ବିଆ ନିନ୍ଦା କରିଥିଲା। ମାତ୍ର ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧିମଣ୍ଡଳୀଙ୍କଠାରୁ ପ୍ରକୃତ ଘଟଣା ଜାଣବାର ଉତ୍ତରୁ ନିନ୍ଦା ପ୍ରସ୍ତାବକେ କଲମ୍ବିଆ ପ୍ରତ୍ୟାହାର କରିକି ଭାରତର ଆତଙ୍କବାଦ ବିରୋଧୀ ନୀତିକେ ସମର୍ଥନ କରିଛି। ସେଆଡ଼େ ସାଂସଦ ଡକ୍ଟର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସିଏରା ଲୋନ୍ ଯାଇଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଆଇସେନର ଉପରାଷ୍ଟ୍ରପତିଙ୍କୁ ଭେଟିକରି ଅପରେସନ୍ ସିନ୍ଦୁର ଆଉ ସୀମାପାର ଆତଙ୍କବାଦ ବାବଦେ ଜଣେଇଛନ୍। ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧିମଣ୍ଡଳୀ ବିଲ୍ ଆଜ୍ ଇଥିଓପିଆଠାରେ ନେତା ମନ୍ତ୍ରୀମାନଙ୍କୁ ଭେଟିକରି ଆତଙ୍କବାଦ ବିରୋଧୀ ଭାରତର ଶୂନ୍ୟ ସହନଶୀଳ ନୀତି ବାବଦେ ଜଣେଇଛନ୍। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଆସିକରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ଆଇଆଇଏମ୍ସିର ଭିତ୍ତିଭୂମିର ବିକାଶ, ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି, ନୂଆ ପାଠ୍ୟକ୍ରମ, ସ୍ନାତକୋତ୍ତର ଡିଗ୍ରୀ ବ୍ୟବସ୍ଥା ବାଗିର ବିଷୟ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନଙ୍କ ସହିତ ସଚିବ ଶ୍ରୀ ଜାଜୁ ଆଲୋଚନା କରିଛନ୍। ଇତାର ଉତ୍ତରୁ ଶ୍ରୀ ଜାଜୁ ପୁରୀକେ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। ରାଇଜେ ଦୁଗ୍ଧ ଚାଷକେ ଦ୍ୱିଗୁଣା କରବାର୍ ଲାଗି ଆଇବାକାଲ ଦୁଗ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 75 ଗୋଶାଲାକେ 10,50,00,000 ଟଙ୍କାର ସାହାଯ୍ୟ ଦେବେ ବୋଲି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ସେ କହିଛନ୍, ଆଘନୁ 66 ଗୋଶାଲାକେ 9,80,00,000 ଟଙ୍କା ଦିଆଯାଇଛି। ସରକାର କାମଧେନୁ ଯୋଜନାଥି 70% ଚାଷୀମାନଙ୍କୁ ଗାଏ ଯୋଗାଇ ଦେଇଛନ୍। ଓମ୍ଫେଡ୍ ସଂସ୍ଥାକେ ବିଲ୍ ଅୟତ୍କା କ୍ରିୟାଶୀଲ କରବାର ସହିତ ଚାଷୀମାନଙ୍କୁ ଗୋଖାଦ୍ୟ ଆଉ ଘାସ ଚାଷ ଲାଗି ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗସ୍ତ କରିକରି ବାମରା ବନଖଣ୍ଡ ଜମିନକିରା ବ୍ଲକ ବଡ଼ରମା ଅଭୟାରଣ୍ୟ ପରିଦର୍ଶନ କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବନଖଣ୍ଡ ଅଧିକାରୀମାନଙ୍କ ସାଙ୍ଗେ ଅଭୟାରଣ୍ୟର ବିକାଶ ବାବଦେ ଆଲୋଚନା କରିଛନ୍। ଅଭୟାରଣ୍ୟର ଭିନ୍ ଭିନ୍ ସମସ୍ୟା ବାବଦେ ଅଧିକାରୀମାନେ ଶ୍ରୀ ପ୍ରଧାନଙ୍କୁ ଜଣେଇଛନ୍। ଅଭୟାରଣ୍ୟ ଇହାଦେ ଭିଲ୍ 28 ଗାଁ ଥିବାର ବେଲ୍କେ 2700 ଅତ୍କା ଲୋକ ରହୁଛନ୍। ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବାଗି ଭିନ୍ ଭିନ୍ ସମସ୍ୟାର ସମାଧାନ କରବାର ଲାଗି ଶ୍ରୀ ପ୍ରଧାନ ଜିଲ୍ଲାପାଳଙ୍କ ସଙ୍ଗେ ଆଲୋଚନା କରିଛନ୍। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆର୍ ଅଲଗାମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଉତ୍ସବ ମୁଖର ହୋଇଛି। ଆଜି ଦେବଦେବ ମହାଦେବ ବର ବେଶଥି ସଜେଇ ହୋଇକରି କନ୍ୟାଘରକେ ବରାତି ଯିବେ। ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କର ଲୌକିକ ବିହା ହେବା, ଏଥିଲାଗି ଶିବ ମନ୍ଦିରମାନଙ୍କେ ପ୍ରସ୍ତୁତି ଚାଲିଛି। ପାର୍ବତୀଙ୍କର କନ୍ୟା ପକ୍ଷ ଭୂମିକାଥି ଥିବା ଦମ୍ପତିମାନେ ବର ବେଶଥି ମହାଦେବଙ୍କୁ ସ୍ୱାଗତ କରବାର୍ ଲାଗି ଉଷ୍ଣାକିଥି ଟାକି ରହିଛନ୍। ପୁରା ଲୋକାଚାର ଆର୍ ବୈଦିକ ରୀତିନୀତିଥି ହେବାର୍କେ ଥିବା ଦେବ ବିବାହ ଲାଗି କନ୍ୟା ପକ୍ଷ ନିଜର ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରିଥିବାର ବେଲ୍କେ ବିହା ଉତ୍ରୁ ଝି ପାର୍ବତୀଙ୍କୁ ଭୁଆସେନ୍ ଦେବାର୍ ଲାଗି ଭିନ୍ ଭିନ୍ ଅଲଙ୍କାର ଘର କରା ସାରା ଦରବ ଠୋଲ କରି ରଖିଛନ୍। ଶୀତଳ ଷଷ୍ଠୀ ହେଉଛେ ଶିବ ମନ୍ଦିର ମାନକେ ଆଜି ସକାଳ ବେଲା ଅଭିଷେକ କରାଯାଇଛେ। ଇତାର ଛଡ଼ା ଆଜି କଣ୍ଠାଳ ଖୋଲବା ନୀତି ଉତ୍ରୁ ଇ ବଛର କନ୍ୟା ପିତାମାତାଙ୍କ ପରିବାର ପାର୍ବତୀଙ୍କୁ ନିଜ ନିଜର ଘରକେ ନେଇଛନ୍। ସେଠାରେ ଦେବୀ ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା କରିଛନ୍। ଆଜି ବାକାଲ ଅଧାରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରିକରି 2 ତାରିଖ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫେରବେ। ଇ ବାବଦେ ଝାଡ଼ୁଆପଡ଼ା ଯାତ୍ରା କମିଟିର ଜଣେ ସଦସ୍ୟ କହିଛନ୍।
ଚନ୍ଦ୍ରଶେଖର ବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ଆଉ ମହାପ୍ରଭୁଙ୍କର ପ୍ରଥମେ ସକାଳେ ଗଇଁଠାଳ ପିଠା କାର୍ଯ୍ୟକ୍ରମ ସରିଲା ପରେ ତାପରେ ମହାପ୍ରଭୁଙ୍କର ପବିତ୍ର ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ରୁଦ୍ରାଭିଷେକ ହେଲା ପରେ ଏବେ ବେଶ ପ୍ରଥମେ ରୌପ୍ୟ ବେଶ ଅନୁଷ୍ଠିତ ହେଲା, ତାପରେ ସ୍ୱର୍ଣ୍ଣ ବେଶ ଅନୁଷ୍ଠିତ ହେଲା। ଲୋକନାଥ ବାବା ବର୍ତ୍ତମାନ ବୃଷଭାରୂଢ଼ ହେଲେ ଆଉ ତାପରେ ମହାପ୍ରଭୁଙ୍କର ବିଭିନ୍ନ ବାକି ଯେଉଁ ଅଳଙ୍କାର ରହିଛି ସେଟା ଲଗାଯିବ। ତାପରେ ପୁଷ୍ପ ବିଲ୍ୱପତ୍ର ଆଉ ପଦ୍ମରେ ସଜ୍ଜିତ କରାଯିବ। ରାତିରେ ମହାପ୍ରଭୁଙ୍କର ଦିବ୍ୟ ମହା ଆଳତି ହେବ ଆଉ ତାପରେ ମହାପ୍ରଭୁ ଭକ୍ତମାନଙ୍କର ବିଶେଷ କରି ବ୍ରାହ୍ମଣମାନଙ୍କର କାନ୍ଧରେ ବିଜେ କରିବେ କନ୍ୟାଘରକୁ।
ଶୀତଳ ଷଷ୍ଠୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଚମେନକିରା ବ୍ଲକ୍ଠାରେ ଥିବା ପଶ୍ଚିମ ମୁହାଁ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିରଠାରେ ବାବାଙ୍କର ଦର୍ଶନ କରିଛନ୍। ଜମେନକିରାଠାରେ ଗୋଟିଏ ବାଇକ୍ ଶୋଭାଯାତ୍ରାଟି ଶ୍ରୀ ପ୍ରଧାନ ମୁକ୍ତେଶ୍ୱର ମନ୍ଦିରକେ ଯାଇଥିଲେ। ସେଆଡ଼େ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚର୍ଦାର ବାବା କପିଳେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର, ଗୋଧନେଶ୍ୱରଙ୍କର ଆଜି ଧାରି ସମୟାଥି ବରାତି ବାହାରିଥିବା ବେଳକେ ରାତି ଶିବ ପାର୍ବତୀଙ୍କର ବିହା ହେବା। ମହାଦେବଙ୍କର ବରାତିଥି ଅଷ୍ଟ ହନୁମାନ, ଅଷ୍ଟ ଶମ୍ଭୁ ଆଉ ଅଷ୍ଟ ବିଷ୍ଣୁ ଭିତ ବାହାରିଛନ୍। ତମାଖୁ ସେବନ ଆର୍ ସ୍ୱାସ୍ଥ୍ୟ ଉପରେ ତାର କୁପ୍ରଭାର ବାବଦେ ଲୋକ ସଚେତନ କରବାର ଲାଗି ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ 1988 ପାଳନ ହେଉଥିବା ଏ ଦିବସର ଇ ବଛରର ବାର୍ତ୍ତା ହେଉଛି ତମାଖୁ ସେବନର ନିବେଦନକେ ପ୍ରତ୍ୟାଖ୍ୟାନ କରବାର, ତମାଖୁର ପ୍ରଚାର ପ୍ରସାର କରୁଥିବା ବ୍ୟବସାୟୀ କୌଶଳର ସତ୍ୟତା ବାହାରକେ ବାହାର କରାବାର। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇକରି ତମାଖୁ ସେବନର କୁପ୍ରଭାବ ବାବଦେ ଲୋକ ସଚେତନ କରିଥିଲେ। ଏ ଅବସରରେ ତମାଖୁ ବର୍ଜନ କରବାର ଲାଗି ଲୋକ ଶପଥ ପାଠ କରାଯାଇଥିଲା। କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଆଉ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ତରଫ ତଥ୍ୟ ବ୍ୟାଖ୍ୟା ଆଉ ଅର୍ଥନୈତିକ ଫଳାଫଳ ବିଶ୍ଳେଷଣ ଉପରେ କ୍ଷମତା ସୁଦୃଢ଼ୀକରଣ ଶୀର୍ଷକ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ହୋଇଯାଇଛି। କାର୍ଯ୍ୟକ୍ରମକେ ବିଭାଗୀୟ ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ଉଦ୍ଘାଟନ କରିକି ଯୋଜନା ଓ ମୂଲ୍ୟାଙ୍କନ ଲାଗି ତଥ୍ୟର ଉପଯୋଗ କୃଷି ଓଡ଼ିଶା କୃଷି କ୍ଷେତ୍ରର ବିକାଶ ଲାଗି ଭଲ ଫଲ ଦେଉଛେ ବୋଲି କହିଛନ୍। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପରିକ ଖାଦ୍ୟ ଉତ୍ସବ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ସହରର କଚରି ପଡ଼ିଆଠାରେ ଆଇବା ମାସର 11 ତାରିଖରୁ 20 ତାରିଖ ତକ ଏହି ଉତ୍ସବ ଆୟୋଜନ ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଜିଲ୍ଲାର 3 ସଚେତନତା ରଥ ବାହାରିକରି ବୌଦ୍ଧ, ହରଭଙ୍ଗା, କଣ୍ଟାମାଲ ବ୍ଲକ ଆଉ ବୌଦ୍ଧ ବିଜ୍ଞାପିତ ପରିଷଦ ଅଞ୍ଚଳ ବୁଲ୍ବା। ନୂଆପଡ଼ା ଜିଲ୍ଲାର ଲଘୁଚାପ ବର୍ଷା ଲାଗି ଜୀବନଯାତ୍ରା ପ୍ରଭାବିତ ହେବାର ସହିତ ଧାନ ଅମଲ କାମ ପ୍ରଭାବିତ ହୋଇଛି। କ୍ଷେତମାନଙ୍କେ ଧାନ ବୁତରି କରି ଗଜା ହୋଇଥିବା ବେଳକେ ସରକାର ଫସଲ ନୁକସାନର ଆକଳନ କରବାରକେ ଚାଷୀମାନେ ଦାବି କରିଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଆଉ ବୌଦ୍ଧ ବ୍ଲକ୍ର 2024-25 ବର୍ଷରେ ଝିଅମାନଙ୍କର ଅପେକ୍ଷା ପୁଅମାନଙ୍କର ସଂଖ୍ୟା ଅତ୍କା ରହିଛି ବୋଲି ଗୋଟିଏ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ଏ ବାବଦେ ରିପୋର୍ଟ ଦେବାରକେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଟି ହୋଇଥିବା ଜିଲ୍ଲା ଉପଦେଷ୍ଟା କମିଟି ବୈଠକଟି ବେଆଇନ ଲିଙ୍ଗ ନିରୂପଣ ରୋକବାର ଦିଗେ ପଦକ୍ଷେପ ନେବାରକେ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆଠାରେ ଚାଲିଥିବା ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଥି ଓଡ଼ିଶାର ଅନିମେଶ କୁଜୁର 200 ମିଟର ବର୍ଗଥି କାଂସ୍ୟ ପଦକ ଜିତିଛନ୍। 20.32 ସେକେଣ୍ଡ ଥି ସେ 200 ମିଟର ଦୌଡ଼ିକରି ନୂଆ ଜାତୀୟ ରେକର୍ଡ ସ୍ଥାପନା କରବାର ସହିତ ରାଜ୍ୟ ଆଉ ଦେଶ ଲାଗି ଗୌରବ ଆଣିଛନ୍। ତାଙ୍କର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନିମେଶକୁ ଶୁଭେଚ୍ଛା ଜଣାଇଛନ୍। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଦୁର୍ବଳ ହେବାର ସହିତ ଉତ୍ତର ପୂର୍ବ ଆସାମ ଆର୍ ଇତାର ଆଖରପାଖର ଇଲାକାକେ ଗତି କରିଛି। ଇତାର ବେଲେ ଓଡ଼ିଶାର ବଡ଼ଭାଗୀ ଜାଗାନ ଆଜି ବର୍ଷା ହୋଇଥିବାର ବେଳେ ବରଗଡ଼, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ସହିତ 8 ଜିଲ୍ଲାର ଅପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଇବାକାଲ ବିଲ୍ ପଶ୍ଚିମ ଓଡ଼ିଶା ସହିତ ସାରା ରାଜ୍ୟ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ ତମାଖୁ ବର୍ଜନ ଦିବସ ଅବସରରେ ନିଶାମୁକ୍ତ ଅଭିଯାନରେ ସାମିଲ ହୋଇକରି ସୁସ୍ଥ ଜୀବନଶୈଳୀ ଅପନାବାରକେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଢେଙ୍କାନାଳ ଆଇଆଇଏମ୍ସି କାର୍ଯ୍ୟକାରିତାର ସମୀକ୍ଷା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜ। ଜଣାଉଛୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛେ ସମ୍ବଲପୁର ସହର। ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଆଉର୍ ଏସୀୟ ଆଥଲେଟିକ୍ସ ଚାମ୍ପିୟନସିପ୍ର 200 ମିଟର ଦୌଡ଼ ବର୍ଗଥି କାଂସ୍ୟ ପଦକ ଜିତିଲେ ଓଡ଼ିଶାର ଅନିମେଷ କୁଜୁର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।